ବଳ ଖବର ପାଠ ବାଇବଲଡ କାହାଣୀରେ ଦୁନିଆର ସୁରୁଆତ କାଏ ୟେସୁ ମସିହର ସ୍ୱରକ୍କେ ନାସେନ୍ସେକର କଥା ୟେସୁ ମସିହଲା ମାନ୍ୟାନ କେଉ ଫିନ୍ନ ଥାକଦ ଚାଳିଶ ପାଠ ହଜକେ ଫଟୋ ହଡ଼ ଏକ କିତାବ ବିଶ ଯ ରେକର୍ଡିଂ ସି ଚଲେନ୍ ଥାକେସ୍ ଲେଖ ସଂଖ୍ୟା 395 ବୋଲି କିନୋରୀ ପାହାଡ଼ି ବିଷୟ ସ୍ପଷ୍ଟ ନାହିଁ ମଜଭର ଛୁଟକାରା ଶାନ୍ତସେୟା ସେବ ମନୁଷ୍ୟ ତରିକା ଏକ ମନୁଷ୍ୟ ଦ୍ୱାରା ବୋଲନ ପାକି ବାତେ ଆସାନ ମକସଦ ଶିଖା ମେରି ତାଇ ବାଇବଲର ଉଦାହରଣରେ ସିଧା ହଇ ଲିଖାଉଁ କି ୱାଲେ ଆସାନ ଅଲଗ ଅଲଗ ଭାଷାକେ ଅନୁବାଦ କରମେଲା ଆଇ ରେକର୍ଡିଂ କରମେଲା ହଜଲା କି ଅରିକିଆ ଭାଷାକେ ବି ଆଇ ତେନଡ ରୀତି ରିୱାଜର ଅନୁସାର ଜୁରିଆନ ଜରୁରୀ କ୍ୟୁ ବୋଲ ତ ଜେମାଏ ବି ହଜର ଇସ୍ତେମାଲ ଫିରେସ୍ ହତମାଏ ହଇ ୱାଲ ଅବଲ କାମ କରନ ଚାହାଁ ଅରିକିଆ ରିୱାଜ ହରକେ ଏକିଆ ୱଚନ ଆଇ ପଦ ହଡ଼ ବାରେ ଅବଲ ସମଝାଏନ ଜରୁରୀ ଏକୁମେର ତ ତିଲ୍ଲା ପୁରା ହଟାଏନ ବି ଜରୁରୀ ଫିରଦୋସ୍ ଲେଖର ଖାସ ପାଠ ପରିଚୟ ନମସ୍ତେ ତୁମରି ସେବିର ସ୍ୱାଗତ ଏମରି ଜବି ବାତେ ତୁମଲା ସୁନାୟାଦ ସେ ଆସୁ ହସ ତୁମଟ ଜିନ୍ଦଗିରି ତାଏ କି ୱାଲେ ଖାସ ହୁଏସ୍ ହଇ ୱାଲ ଭଳି ଖବର କି ତାମରି ସେବି ଲାଏସ୍ ହଇ ଫଟୋର କିତାବକେ ସାଓତା ଆଇଜ ଭଳି ବାତେ ତୁମଲା ହାଉଁ କି ସୁନାୟା ଆଇସୁ ତିଜଲା ୱାଲ ଧ୍ୟାନ ଶୁଣିଓ ଯେତେ ବି ତୁମରି ହଇ କାଦଲା ଶୁଣସ ଯେଉ କି ଟିଙ୍ଗାନ ୟା ବଜାନ ତେ ଆଇ ଫଟୋଲା ସାନେର ଟାଇମ୍ ଫିରେସ୍ ତୁମରି କ୍ୟାସିଟିଲା କି ଯେତେ ବେର ବି ରଖାଇ ବୋଲସ ସୋ ବାତେ ଅଲା ଶୁଣଚି ମେଲା ଯୋ ବାତେ ତୁମରି ଶୁଣେନସ ଏମିତି ତୁମରି ପହଲା ଫଟୋ କାଏ ଶୁରୁ କର।